ଲଙ୍କା କଟକର ପାଟରାଣୀ ମନ୍ଦଦରିଙ୍କର ଜୟ ହେଉ।
କହ ଦାସୀ, କିଛି ଖବର ଆଣିଛୁ?
ଜଣେ ବୃଦ୍ଧ ବ୍ରାହ୍ମଣ ଆପଣଙ୍କର ଦର୍ଶନ ଚାହାନ୍ତି ପାଟ ମହାଦେବ।
ବୃଦ୍ଧ ବ୍ରାହ୍ମଣ?
ହଁ,
ଚାଲିଲୁ ଦେଖିବା, ଚାଲିଲୁ।
ଆସନ୍ତୁ ମହାରାଣୀ।
ଦିଜବର ପ୍ରଣାମ ଚରଣୀ।
ଐହ ସୁଲକ୍ଷଣୀ ହୁଅ ମା, କାଚ ତୁମର ବଜ୍ର ହେଉ। ମହାରାଣୀ, ମୁଁ ଜ୍ୟୋତିଷ ବିଦ୍ୟା ସାଧନ କରି ଯୋଗ ବଳରେ ଜାଣିପାରିଛି ଯେ ସ୍ୱାମୀଙ୍କୁ ତୁମ୍ଭର ମନ୍ଦ ଦଶା ପଡିଛି।
ଏ ମନ୍ଦ ଦଶା?
ନା ନା, ଏଥିରେ ଏତେ ଭୟ କରିବାର କୌଣସି କାରଣ ନାହିଁ। ଆପଣ ତାର ପ୍ରତିକାର କରିପାରିଲେ ଦଶା ଫେରି ଆସିବ।
କୁହନ୍ତୁ କୁହନ୍ତୁ ଦିଜବର, ଶୀଘ୍ର କୁହନ୍ତୁ କି ପ୍ରତିକାର କରିବାକୁ ହବ।
ଶୀଘ୍ର ଯାଇ ରାଜାଙ୍କର ଜାତକ ଆଣନ୍ତୁ, ମୁଁ ସବୁ ବ୍ୟବସ୍ଥା କରିଦେବି। ହଁ, ତା ପୂର୍ବରୁ ଗୋଟିଏ ଫଳର ନାଁ କହିଲେ।
ଫଳ ନା? ଫଳ ଫଳ? ହଁ, ଶ୍ରୀଫଳ।
ଶ୍ରୀଫଳ? ଠିକ ଅଛି ଠିକ ଅଛି। ଶ୍ରୀଫଳେ ଫଳବାନ ଭୟଂ ଭୟ ମଧ୍ୟେ ହାହାକାର ଭୀଷଣ ସମରଶ୍ଚୈବ ଦୁଷ୍ଟ ଯୋଗ ପ୍ରବଞ୍ଚକ ନାରୀ ଲୋଭ ପ୍ରଲୋଭନ ସରାଘାତେ ନିପତିତ। ମହାରାଣୀ, ପାଠ କହୁଛି ଖଳବୁଦ୍ଧି ରାବଣ ଗୋଟିଏ ନାରୀ ଲାଗି ଜଣେ ଯୋଗୀ ହାତରେ ମୃତ୍ୟୁବରଣ କରିବେ।
ମୃତ୍ୟୁବରଣ?
ନା, ଭୟ କରିବାର କିଛି କାରଣ ନାହିଁ। ତାଙ୍କ ଗ୍ରହ ଶାନ୍ତି ଲାଗି ଆପଣ କିଛି ଦ୍ରବ୍ୟ ଯୋଗାଡ଼ କରିପାରିବେ?
କୁହନ୍ତୁ ଗୋସାଇଁ, କିଛି ଲୋଡ଼ା ହବ ତହିଁ?
ଗ୍ରହ ପୂଜା ଲାଗି ଆଣ ପାଞ୍ଚ ମାଣ ଖଇ,
କଳା ଧଳା ମୁରୁଜ କାଟନ୍ତୁ ମହି ତଳେ,
ଆଣ ଅରୁଆ ଚାଉଳ ଆମ୍ବ ପତ୍ର ଡାଳେ,
ଆଣିବି କି ଦିଜବର ପଞ୍ଚବର୍ଣ୍ଣୀ ଫୁଲ,
ଖସା ଲଡୁ ସହିତରେ ଆଣ ନାରିକେଳ,
ଆଉ କିସ ଲୋଡ଼ା ଆଣି ଦେବି ଏଇ କ୍ଷଣି,
ମୃତ୍ୟୁ ସର ଆଗେ ଆଣ, ପୂଜିବି ମୁରାଣୀ।
କଣ କହିଲ କଣ କହିଲ ଗୋସାଇ? ରାଜାଙ୍କର ମୃତ୍ୟୁ ସର ଆଣିବି? ନା ନା ନା, ତାକୁ ଆଣିବାକୁ ମୋତେ ବାରଣ ଅଛି।
ବେଶ, ଗ୍ରହ ପୂଜା ତେବେ ଏଇଠି ବନ୍ଦ ରହୁ, ଆମ୍ଭେ ଯାଉଛୁ।
ଶୁଣନ୍ତୁ ଶୁଣନ୍ତୁ ଗୋସାଇ, ରାଜାଙ୍କର ମୃତ୍ୟୁ ସର ଏଇ ସ୍ତମ୍ଭରେ ଅଛି, ପୂଜା କରନ୍ତୁ।
ବେଶ, ମୁଁ ପୂଜା କରୁଛି, ଶୀଘ୍ର କିଛି ଫୁଲ ଆଣନ୍ତୁ। ପଟାପଟି କରି କାମଟାକୁ ହାତ ମୁଠାକୁ ଆଣିଛି। ଏବେ ମୃତ୍ୟୁ ସର ନେଇ ଯିବି କେଉଁ ବାଟେ? ଦରଜା ଗୁଡ଼ାକ ତ ସବୁ ବନ୍ଦ କରିଦେଇଗଲା। ନା, ଯାଉଛି ନିଜ ରୂପ ଧାରଣ କରି ଲଙ୍କାଗଡ଼ ପାଚିରି ଡେଇଁ ଚମ୍ପଟ ଦେବି। ଜୟ ଶ୍ରୀରାମ, ଜୟ ଶ୍ରୀରାମ, ଜୟ ଶ୍ରୀରାମ,
ଜୟ ଶ୍ରୀରାମ, ଜୟ ଶ୍ରୀରାମ, ଜୟ ଶ୍ରୀରାମ। ନିଅ ପ୍ରଭୁ, ଆଣିଛି ମୁଁ ରାବଣର ମୃତ୍ୟୁ ସର ଗୋଟି, ଏବେ ନିର୍ଭୟରେ ନାଶ ସେ ଦାନବେ।
ଧନ୍ୟ ଧନ୍ୟ ବତ୍ସ ହନୁ, ଧନ୍ୟ ତୋର ବୀରତ୍ୱ ସାହସ। ଏବେ ଆସ ସର୍ବେ ମାତରଣ ରଙ୍ଗେ। ସଖା ବିଭୀଷଣ, ରାବଣର ମୃତ୍ୟୁ ସର ଚିହ୍ନିଚ କି? ଏହା
ହଁ ରଘୁବୀର, ଏଇ ସେହି ବ୍ରହ୍ମଦତ୍ତ ସର। ଚାଲ ଶୀଘ୍ର ଆରମ୍ଭିବା ରଣ, ନିସନ୍ଦେହ ମରିବ ରାବଣ।
ଜୟ ପ୍ରଭୁ ଶ୍ରୀ ରାମଚନ୍ଦ୍ରଙ୍କର,
ଜୟ
ପ୍ରଭୁ ଶ୍ରୀ ରାମଚନ୍ଦ୍ରଙ୍କର,
ଜୟ
ପ୍ରଭୁ ଶ୍ରୀ ରାମଚନ୍ଦ୍ରଙ୍କର।
ଏ କଣ ସଖା ବିଭୀଷଣ, ଆକାଶରୁ ରଥ ଏକ ଆସୁଛି କାହାର?
ରଘୁବୀର ରାମଚନ୍ଦ୍ରଙ୍କର ଜୟ ହେଉ।
କିଏ ତୁମ୍ଭେ, କାହାର ଏ ରଥ? କୁହ ଶୀଘ୍ର, କେଉଁ କାର୍ଯ୍ୟ ହେଲ ଉପଗତ?
ହେ ଜାନକୀ ବଲ୍ଲଭ, ଅଟେ ମୁହିଁ ଇନ୍ଦ୍ରଙ୍କ ସାରଥି, ଦେବରାଜ ଦେଇଛନ୍ତି ଏଇ ରଥ ଗୋଟି। ଆପଣ ଏ ରଥେ ବସି କଲେ ଯୁଦ୍ଧ ଯାତ୍ରା, ବିଜୟ ଲଭିବେ ହତ ହେବ ଦଶାନନ। ମୁଁ ଏବେ ବିଦାୟ ଘେନୁଛି ରାଘବ।
ଆସ ଆସ ବିଭୀଷଣ, ଆସ ହେ ଲକ୍ଷ୍ମଣ, ଜଣାଯାଏ ହେବା ଆଜି ନିଶ୍ଚେ ରଣ ଜୟୀ।
ପାମର ରାବଣ, ଆଜି ମୋ ହସ୍ତରୁ ନାହିଁ ନିସ୍ତାର ତୋହର, ଜମାଳୟ ଯିବା ପାଇଁ
ଭୂଅ ଅଗ୍ରସର
ଜମାଳୟ ରେ ମୂର୍ଖ ଜଟା ଧରି ଇନ୍ଦ୍ରରଥ ପରେ ବସି ଆସିଅଛୁ ବୋଲି ଭାବିଛୁ କି ଜିଣିବୁ ରଣରେ ସବୁ ମୂର୍ଖ ଦେବଗଣେ ହୋଇଲେ ସହାୟ ନ ପାରିବେ ମାରି ରାବଣକୁ
ଦେବେ ତୁମରି କଥା ଗଲା ଜଣାରେ ଦେବେ ତୁମରି କଥା ଗଲା ଜଣାରେ ଆଖି ଥାଉ ଥାଉ ହେଲ ଦିନ କଣରେ ଦେବେ ତୁମରି କଥା ଗଲା ଜଣାରେ ଜାଣିନାହ କିରେ ତୁମ୍ଭେ ରାବଣ ପ୍ରତାପ ଏଣିକି ଭରସା ହୋଇବ ରେ କେଉଁ ବାପ ଆରେ ଜାଣିନାହ କିରେ ତୁମ୍ଭେ ରାବଣ ପ୍ରତାପ ଏଣିକି ଭରସା ହୋଇବ ରେ କେଉଁ ବାପ ରକ୍ତ ପିଇବି କରିନି ସେ ପଣାରେ ଆଖି ଥାଉ ଥାଉ ହେଲ ଦିନ କଣାରେ ଦେବେ ତୁମରି କଥା ଗଲା ଜଣାରେ ଯୋଡ଼ି ଯୋଡ଼ି କରି ବାନ୍ଧି ପଡ଼ିବି ଅନଳେ ଅମରା ବସିକି ତାଟି ବୁଡ଼ାଇବି ହେଳେ ଆରେ ଚୋଟି ଚୋଟି କରି ବାନ୍ଧି ପଡ଼ିବି ଅନଳେ ଅମରା ବସିକି ତାଟି ବୁଡ଼ାଇବି ହେଳେ ଜୟ ଜୟ ବାଜିବ ବାଜଣାରେ ଜୟ ଜୟ ବାଜିବ ବାଜଣାରେ ଆଖି ଥାଉ ଥାଉ ହେଲ ଦିନ କଣାରେ ଦେବେ ତୁମରି କଥା ଗଲା ଜଣାରେ ଯୁଦ୍ଧ ଶେଷେ ରାବଣ ବୁଝିବ ତୁମ ମଜା ଯତି ତା ହାତରେ ମୋତେ ଦେଉଅଛ ମଜା ଆରେ ଯୁଦ୍ଧ ଶେଷେ ରାବଣ ବୁଝିବ ତୁମ ମଜା ଯତି ତା ହାତରେ ମୋତେ ଦେଉଅଛ ସଜା ବୈଷ୍ଣବର ଏହି ଧାରଣାରେ ବୈଷ୍ଣବର ଏହି ଧାରଣାରେ ଆଖି ଥାଉ ଥାଉ ହେଲ ଦିନ କଣାରେ ଦେବେ ତୁମରି କଥା ଗଲା ଜଣାରେ ଦେବେ ତୁମରି କଥା ଗଲା ଜଣାରେ
ରେ ପାପି ଶିରୋମଣି ଲଙ୍କେଶ ବୃଥା ବାକ୍ୟ ନକଟା ଅକାଳ ଶକ୍ତି ଥିଲେ ଶକ୍ତି ଥିଲେ ଏଇବାର ସମ୍ଭାଳ ଏ ଅସ୍ତ୍ର
ହେ ରାଜୀବ ଲୋଚନ ହେ ଅତ୍ରାହୀ ଭଞ୍ଜନ ଏ ରାକ୍ଷସ ଜନ୍ମରୁ ଶୀଘ୍ର ଉଦ୍ଧାର କର ପ୍ରଭୁ
ସଖା ବିଭୀଷଣ ଅନୁଜ ଲକ୍ଷ୍ମଣ ଦେଖି ଏ ଘଟଣା ମୋତେ ଲାଗେ ଆଚମ୍ବିତ କାହାର ସ୍ତୁତି ଗାଉଛି ଦୈତ୍ୟ ଦଶାନନ
ଭ୍ରାତ ଆପଣଙ୍କ ସ୍ତୁତିଗାନ କରୁଛି ରାବଣ
ନମୋ ସତପତ୍ର ଡୋଳା ହେଳା କର କାହିଁକି ଆଉ ନମୋ ସତପତ୍ର ଡୋଳା ହେଳା କର କାହିଁକି ଆଉ ତୋର ନାମ ମାଳ କରି ହେ ମୁରାରୀ ତୋର ନାମ ମାଳ କରି ହେ ମୁରାରୀ ସୁଖେ ମୋ ଜୀବନ ଯାଉ ନମୋ ସତପତ୍ର ଡୋଳାହେ ହେଳା କର କାହିଁକି ଆଉ ବିନାଶୀଣ ମୋତି ଅନେକ ବାର ବିନାଶୀଣ ମୋତି ଅନେକ ବାର ମୋକ୍ଷ ନ ଦେଲ ହେ ଜାନକୀ ବର ବିନାଶୀଣ ମୋତି ଅନେକ ବାର ମୋକ୍ଷ ନ ଦେଲ ହେ ଜାନକୀ ବର ହେ ରାକ୍ଷସ ଘଟ କର କର ନଷ୍ଟ ରାକ୍ଷସ ଘଟ କର କର ନଷ୍ଟ ହେ ଜୀବନ ଆଉ କଷ୍ଟ ନ ସହୁ ନମୋ ସତପତ୍ର ଡୋଳା ହେଳା କର କାହିଁକି ଆଉ କାଟ ମୋର ମୁଣ୍ଡ ବୈକୁଣ୍ଠ ଯିବି କାଟ ମୋର ମୁଣ୍ଡ ବୈକୁଣ୍ଠ ଯିବି ଏଇ ଦେହେ କେତେ କଷ୍ଟ ପାଉଥିବି এই দেহে প্রভু কেতে কষ্ট পাউথিলি বৈষ্ণব ভালে তো চরণ তলে বৈষ্ণব ভালে তো চরণ তলে সদা মোর চিত্তর হীন থাউ নম সত পত্র ডোলা হে খেলা কর কাহিকি আউ নম সত পত্র ডোলা হে খেলা কর কাহিকি আউ তোর নাম মাল করি হে মুরারি তোর নাম মাল করি হে মুরারি সুখে মো জীবন নম সতপত্র ডোলা হে কর কাহিকি আউ